शांति। प्रिय आध्यात्मिक प्रेमी भाई भोनी माने, गतकाली आमे चर्चा करथले परमात्मांकर अस्तित्व एवं मु आपनको कहथली कि भगवान के जानिबा पाई जीवन रे प्रथमे जिज्ञासा हवा दरकार कि भगवान वास्तव रे अछंति ना नाही। जेतेबेले पर्यंत आपन मन भितरे जिज्ञासा नाही आपन जानि पारिबे नाही कि भगवान किए। तेणु प्रथम रे मन भितरे जिज्ञासा हवा दरकार, भगवान किए, भगवान को जानिले आमर कौन जीवन रे प्राप्ति हो। जदि आपन जानिबे ताहले भगवान को पाइबा पई दी निज मन भितरे उत्कंठा जागृत हो। तो देखंतु प्रत्येक मनुष्य जीवन रे कौन चाहे, प्रत्येक मनुष्य जीवन रे भल खंडे पिंधिबो, भल खंडे खाइबो, भल खंडे घर बनेकि रहिबो, जाको आमे बेसिक लेवल रे रोटी मकान और कपड़ा बोली कहिथाउ। प्रत्येक मनुष्य चाहता जीवन रे, किंतु ये तीन टा जिनस मनुष्य आज पैसा पछरे अनुधावन कर चलछि। मनुष्य भावुछि यदि मु पैसा भल भाव कमेबी, भल गाड़ी किन पारि, भल पोशाक परिच्छद पिंधि पारि, भल खाइपारि, किंतु देखा जाइछि जे दुनिया रे ये बेसिक लेवल गुड़ा परिपूर्ण हला परे मनुष्य जीवन रे आहरी अनेक कथार आवश्यकता रहिछि। कौन सी जिनस गुड़ा देखो, प्रत्येक मनुष्य जीवन रे सुख शांति दरकार। आज जन लोक पाखरे बहुत धन संपत्ति अच्छी, घरे 36 प्रकार भोजन सबुदिन बना जा, किंतु घर को आसला परे सबुदिन घरे झगड़ा झाटी चलती, कौन भल लगे विचार करंतु। मन हब कोटी छोट जाए कि कुड़िया टी बन कि रहे शांति रहे, ये सब जिनस किसी आवश्यकता नहीं। सिंती जीवन रे सुख शांति छड़ा जीवन रे स्नेह ममता प्रेम भी दरकार। जड़े मनीष घर को आसंग मन करंतु बहुत ताखे धन संपत्ति अच्छी, बहुत क्वालिफाइड अनेक डिग्री संपन्न, भल रोजगार कर, किंतु घर को आसला परे घर ताकू के ही भल पा ना, सांगे के ही कथा ना, जो रास्त से चली जाए से रास्त देखा पाई भी कई राजी ना, जो ऑफिस रे से काम कर सांगे कहीं कथा हो ना, कौन भल लगे कहे जीवन में जीवन बंची की लाभ। पशुपक्षी मध्य जीवन रे स्नेह ममता प्रेम चाहती, कुकुर टी आम पालू सब दिन से भी चाहे मो मास्टर मत टे हाथ आंसी दो, हाँ ना। तो देखते जीवन रे जा जीवन रे स्नेह ममता प्रेम नाई ता जीवन संपूर्ण निराश अटे। सिंती जीवन रे खुशी मध्य दरकार, यदि खुशी नाही आनंद नाही जीवन संपूर्ण निराश। जिंती भी ऑफिस रे छुट्टी मिलची ता किसी अवकाश मिलची, अनेक लोक विभिन्न हिल स्टेशन को जाउछंती, कि वाटर पार्क को जाउछी, या कि कुआडे जाउछी खुशी पाइबा पई। आउ कौन जीवन रे दरकार, जीवन रे वास्तव रे शक्ति भी दरकार। समस्त चाहते आम एनर्जेटिक होकर रहू, तो ये सब जिनस प्राप्ति यदि नहीं जीवन रे, खाली आम पाखे धन संपत्ति अच्छी किंतु जीवन रे सुख नाही, शांति नाही, खुशी नाही, आनंद नाही, प्रेम नाही, ताले जीवन संपूर्ण निराश अटे। हाँ जीवन रे भल खाइबा, भल पिंधिया, भल घर पैसा तो दरकार, जीवन रे बंची रहा पैसा निहती दरकार, किंतु पैसा का सब किछ नुहे। आज आम पाश्चात्य जगत रे लोकंकर अवस्था देखी सारे, माउंट आबू इमती गोटे सुंदर तीर्थस्थान बा पर्यटक स्थल जो प्रत्येक वर्ष लक्ष लक्ष संख्यारे विदेशी लोक सब जमा हम आसुचंती, जीवन जो आम अनुधान कर देखुचु तांको पाखे कौन नाई। जीवन रे धन संपत्ति भौतिक जिनस सब किसी रही, तथापि जीवन रे जिंदी गोटे असंपूर्ण स्थिति, ନିରସ ଅବସ୍ଥା ସେମାନେ ଅନୁଭବ କରିଛନ୍ତି, ଯାହାଫଳରେ ଭାରତବର୍ଷକୁ ଆସିଛନ୍ତି ଏବଂ ଭାରତରେ ଶିଖିବା କଳା ଶିଖିବା ପାଇଁ କେମିତି କ'ଣ କଲେ ସୁଖରେ ଶାନ୍ତିରେ ଖୁସିରେ ସେମାନେ ରହିପାରିବେ ସେଇଟା ଶିଖିବା ପାଇଁ ଏଠିକି ଆସୁଛନ୍ତି। ତ ଦେଖନ୍ତୁ ଜୀବନରେ ଏଇସବୁ ଜିନିଷର ପ୍ରାପ୍ତି କେମିତି ହେବ। ଆଜି ଦୁନିଆରେ ଯାହା ବି ମାଧ୍ୟମ ଅଛି, ସାଧନ ଅଛି, ଆମେ ଟେମ୍ପରାରିଲି ସୁଖ ଶାନ୍ତି ଖୁସି ଆମେ ପାଉଛେ। କିଏ ସିଗରେଟ ଖଣ୍ଡେ ଟାଣୁଛି, କହୁଛି ୱାଃ ବହୁତ ମଜା ଆସିଗଲା। କିଏ ଟେମ୍ପରାରିଲି କୋଉଠି ବୁଲି ଆସୁଛି, ଭାବୁଛି ବହୁତ ଖୁସି ମିଳିଲା। କିନ୍ତୁ ଏଇଗୁଡା ସବୁ କ୍ଷଣିକ ସୁଖ, କ୍ଷଣିକ ସାଧନ। ଜୀବନରେ ସଦାକାଳ ପାଇଁ ସୁଖ ଶାନ୍ତି ଖୁସି ପାଇବା ପାଇଁ କଣ ଦରକାର? କଣ ପଇସା ଦ୍ୱାରା ଏସବୁ ଜିନିଷ କିଣାଯାଇପାରେ? ବିଲକୁଲ ନୁହେଁ। କଣ ମାର୍କେଟରୁ ଯାଇକି ଆପଣ ମତେ ସୁଖ 2 କିଲୋ ଶାନ୍ତି 3 କିଲୋ ଦିଅନ୍ତୁ, କୋଉଠୁ ପାଇବେ? ଜମା ନୁହେଁ, କେହି ଆପଣଙ୍କୁ ଦେବେନି। ଏସବୁ ଜିନିଷ ପ୍ରାପ୍ତି ପାଇଁ ମଣିଷ ଭଗବତ ସାଧନା କରେ, ଭଗବାନଙ୍କୁ ପ୍ରାର୍ଥନା କରେ। ଆମେ ପ୍ରାର୍ଥନା କରି କହୁ, ତୁ ପ୍ୟାର କା ସାଗର ହେ ତେରେ ଏକ ବୁନ୍ଦ କେ ହମ ପ୍ୟାସୀ ହେ, ଇତନି ଶକ୍ତି ହମେ ଦେନା ଦାତା ମନ କା ବିଶ୍ୱାସ କମଜୋର ନା ହୋ। ଆମେ କହିଥାଉ, ପ୍ରଭାତ ଉଠିଣ ପ୍ରଭୁ କରୁଛି ଜନାଣ, ଦିଅ ମତେ ଶୁଭ ବୁଦ୍ଧି ଦିଅ ଦିବ୍ୟ ଜ୍ଞାନ। ତ ଭଗବାନଙ୍କ ଠୁ ହିଁ ବାସ୍ତବରେ ସୁଖ ଶାନ୍ତି ଖୁସି ଆନନ୍ଦ ପ୍ରେମ ଜ୍ଞାନ ଶକ୍ତି ପାଇବା ପାଇଁ ଆମେ ସବୁ ପ୍ରାର୍ଥନା କରିଥାଉ। ତେଣୁ ଜୀବନରେ ଯିଏ ଭଗବାନଙ୍କୁ ଚିହ୍ନିପାରେ ଜାଣିପାରେ, ତା ଜୀବନରେ ଏଇ ସବୁ ଜିନିଷର ପ୍ରାପ୍ତି ସେ ଅନୁଭବ କରିପାରିବ। ଭଗବାନଙ୍କୁ ଜାଣିବା ବିନା ଏ ଜୀବନ ସମ୍ପୂର୍ଣ୍ଣ ନିରାଶ ଅଟେ, ନିରର୍ଥକ ଅଟେ। ମୁଁ କହିବି, ଯିଏ ଭଗବାନଙ୍କୁ ବାସ୍ତବରେ ଜାଣି ନାହିଁ, ଭଗବାନଙ୍କୁ ଚିହ୍ନି ନାହିଁ ଏବଂ ଭଗବାନଙ୍କର ସାନ୍ନିଧ୍ୟର ଅନୁଭୂତି ନାହିଁ, ତା ଜୀବନ ଏବଂ ପଶୁ ପକ୍ଷୀ ଅନେକ ଅଛନ୍ତି ଦୁନିଆରେ, ତାଙ୍କ ଜୀବନରେ କଣ ଅନ୍ତର ଅଛି? କିଛି ନୁହେଁ, ସମାନ। ମଣିଷକୁ ଶ୍ରେଷ୍ଠ ପ୍ରାଣୀ କୁହାଯାଏ, ମଣିଷ ସବୁଠୁ ଶ୍ରେଷ୍ଠ ବୋଲି କୁହାଯାଏ। କଣ ପାଇଁ? ଯଦି ମଣିଷ ହେଇକି ଆମେ ଭଗବାନଙ୍କୁ ଜାଣିନୁ ଚିହ୍ନିନୁ, ତାହେଲେ ଏ ଜୀବନ ସମ୍ପୂର୍ଣ୍ଣ ନିରର୍ଥକ ଅଟେ। କେମିତି ଜାଣିବା ଆମେ ଭଗବାନ କିଏ? ମୁଁ କହୁଥିଲି, ଭଗବାନଙ୍କ ପରିଚୟ ନିଜେ ଭଗବାନ ହିଁ ଦିଅନ୍ତି। ନିଜେ ଭଗବାନ ଆସିକି ନିଜ ପରିଚୟ ଯେତେ ଦିନ ପର୍ଯ୍ୟନ୍ତ ନ ଦେଇଛନ୍ତି, ମଣିଷ ନିଜ ବୁଦ୍ଧି ବଳରେ ଭଗବାନଙ୍କୁ ଜାଣିପାରିବ ନାହିଁ। ଛୋଟ ପିଲାଟିଏ ତା ବାପା ମା ଯେତେବେଳେ ପର୍ଯ୍ୟନ୍ତ ତାକୁ ପରିଚୟ ଶୁଣେଇ ନାହାନ୍ତି, ସେ କେମିତି ବି ଜାଣିବ? ନିଜ ବୁଦ୍ଧି ବଳରେ ସେ ମା ବାପାଙ୍କୁ ଚିହ୍ନିବା ସମ୍ଭବ ନୁହେଁ। ମା ବାପା ହିଁ ନିଜର ପରିଚୟ ଛୋଟ ପିଲାକୁ ଦେଇଥାନ୍ତି, ତାପରେ ସେ ଜାଣେ। ଆମେ ଭଗବାନଙ୍କୁ ଯେତେବେଳେ ପର୍ଯ୍ୟନ୍ତ ନିଜେ ଭଗବାନ ଆସିକି ପରମାତ୍ମା ଆସିକି ତାଙ୍କ ପରିଚୟ ନ ଦେଇଛନ୍ତି, ଆମେ ତାଙ୍କୁ ଜାଣିବା ସମ୍ଭବ ନୁହେଁ। ଖୁସିର କଥା କି ବର୍ତ୍ତମାନ ଅତି ଧର୍ମଗ୍ରାମୀ ସମୟରେ ସ୍ୱୟଂ ନିଜେ ଆସିକି ନିଜର ପରିଚୟ ଦେଉଛନ୍ତି ଏବଂ ସେ ପରିଚୟ ଆଧାରରେ ଆମେ ଭଗବାନଙ୍କୁ ଜାଣିପାରିବା, ଚିହ୍ନିପାରିବା। ଯେତେ ମଣିଷ ସେତେ ପ୍ରକାର ନତମତାନ୍ତର, ତାହେଲେ ଏଥିରୁ କଣ ଚିନ୍ତା କରିବା? ଆମେ ସମସ୍ତେ ଭଗବାନଙ୍କୁ ଜାଣିନାହୁଁ। ସ୍ୱୟଂ ଭଗବାନ ହିଁ ଆସିକି କହୁଛନ୍ତି କି ହେ ଆତ୍ମାଗଣ, ହେ ମୋର ପ୍ରିୟ ସନ୍ତାନମାନେ, ମୁଁ ତୁମର ପିତା ପରମାତ୍ମା ଅଟେ। ଯେମିତି ତୁମେ ଆତ୍ମାଗଣ ସବୁ ଅତି ସୂକ୍ଷ୍ମ ଜ୍ୟୋତିବିନ୍ଦୁ ଚେତନା ଶକ୍ତି ଅଟ, ସେମିତି ମୁଁ ବି ପରମାତ୍ମା ଜଣେ ଆତ୍ମା ଅଟେ ଏବଂ ମୋର ରୂପ ମଧ୍ୟ ସେୟା। ଯେମିତି ଆମେ ଦୁନିଆରେ ଦେଖୁଛେ, ଗୋଟେ ମଣିଷର ବାପା ମଣିଷ ଭଳିଆ ହୋଇଥାଏ, ଗୋଟେ ପଶୁପକ୍ଷୀର ବାପା ପଶୁପକ୍ଷୀ ଭଳିଆ ହୋଇଥାନ୍ତି, ସେମିତି ଆତ୍ମାର ପିତା ପରମାତ୍ମା ମଧ୍ୟ ଆତ୍ମା ସଦୃଶ। ଆତ୍ମା ଦେଖିବା ପାଇଁ ଯେମିତି ଜ୍ୟୋତି ସ୍ୱରୂପ, ସେମିତି ପରମାତ୍ମା ମଧ୍ୟ ଜ୍ୟୋତିବିନ୍ଦୁ ରୂପରେ ଅଟନ୍ତି। କିନ୍ତୁ ଆଜି ମଣିଷ ବିଭିନ୍ନ ପ୍ରକାର ଦେହଧାରୀ ମଣିଷକୁ ଭଗବାନ ବୋଲି କହୁଛି। କୌଣସି ଦେହଧାରୀ ମଣିଷକୁ ବାସ୍ତବରେ ଭଗବାନ ବା ପରମାତ୍ମା କୁହାଯାଇପାରେ ନାହିଁ। ଯେମିତି ଗୋଟେ ଦେଶରେ ଅନେକ ମନ୍ତ୍ରୀ ରହିଥାନ୍ତି, କାହାକୁ ଆମେ ହୋମ୍ ମିନିଷ୍ଟର କହୁଛେ, କାହାକୁ ଲ ମିନିଷ୍ଟର କହୁଛେ, କାହାକୁ ଏଜୁକେସନ ମିନିଷ୍ଟର କହୁଛେ, କିନ୍ତୁ ଜଣେ ପ୍ରାଇମ୍ ମିନିଷ୍ଟର ଯିଏକି ସବୁ ମନ୍ତ୍ରୀମାନଙ୍କ ଭିତରୁ ଭିନ୍ନ ଅଟନ୍ତି ଏବଂ ତାଙ୍କ ପାଖରେ ଜ୍ଞାନ ଅନୁଭୂତି କ୍ଷମତା ସବୁ ମନ୍ତ୍ରୀମାନଙ୍କଠୁ ବିଶେଷ ରହିଥାଏ, ଭିନ୍ନ ରହିଥାଏ, ସେମିତି ଆମେ ଯେତେ ବି ଦୁନିଆରେ ଆତ୍ମାଗଣ ରହିଛେ, ଆମେ କାହାକୁ ପାପାତ୍ମା, କାହାକୁ ପୁଣ୍ୟାତ୍ମା, କାହାକୁ ଧର୍ମାତ୍ମା କହୁଛେ, କିନ୍ତୁ ସବୁ ଆତ୍ମାମାନଙ୍କ ଭିତରୁ ଯିଏ ଶ୍ରେଷ୍ଠ, ଉତ୍ତମ, ସର୍ବୋତ୍ତମ, ସେ ହେଉଛନ୍ତି ପରମାତ୍ମା। ତାଙ୍କୁ ସୁପ୍ରିମ ସୋଲ ଆମେ କହିଥାଉ, ପରମାତ୍ମା କହିଥାଉ, ଭଗବାନ ଈଶ୍ୱର ବୋଲି କହିଥାଉ, ଅନେକ ନାଁରେ ଆମେ ତାଙ୍କୁ ଡାକିଥାଉ। ତ ସେ ଆମମାନଙ୍କଠୁ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି, ଯେମିତି ଆମ ନିଜ ବାପା ଆମଠୁ ଭିନ୍ନ ଅଟନ୍ତି। ଆମ ଭିତରେ ଥୋଡି ଆମ ବାପା ଅଛନ୍ତି, ବାପା ଅଲଗା, ଆମେ ଅଲଗା। ସେମିତି ପରମାତ୍ମା ବି ଆମ ସବୁ ଆତ୍ମାମାନଙ୍କର ପିତା, ସେ ଆମ ସମସ୍ତଙ୍କଠୁ ଭିନ୍ନ ଅଟନ୍ତି। ଏବଂ ଯେମିତି ଗୋଟେ ପ୍ରଧାନମନ୍ତ୍ରୀ ଦେଖିବା ପାଇଁ ସବୁ ମନ୍ତ୍ରୀମାନଙ୍କଠୁ ଲମ୍ବା ଚଉଡ଼ା ମୋଟା ହଟା କଟା ଅଟନ୍ତି କି ଅଟନ୍ତି କେମିତି ନୁହେଁ ନୁହେଁ। ପ୍ରଧାନମନ୍ତ୍ରୀ ବି ଗୋଟେ ସାଧାରଣ ମଣିଷ, ଅଲଗା ମନ୍ତ୍ରୀମାନଙ୍କୁ ଦେଖିଲେ ଯେମିତି ଦେଖାଯାଆନ୍ତି ସେମିତି ଗୋଟେ ନର୍ମାଲ ମଣିଷ, କିନ୍ତୁ ତାଙ୍କ ଭିତରେ କ୍ଷମତା, ଜ୍ଞାନ, ଗୁଣ, ଶକ୍ତି, ଅନୁଭବ ବିଶେଷ ଅଛି। ତ ସେମିତି ପରମାତ୍ମା ବି ଆମ ସମସ୍ତ ଆତ୍ମାମାନଙ୍କଠୁ ଭିନ୍ନ ଅଟନ୍ତି, ଏବଂ ସେ ଆମ ସମସ୍ତଙ୍କର ପିତା, ଏବଂ ତାଙ୍କ ଭିତରେ ଜ୍ଞାନ, ଗୁଣ, ଶକ୍ତି ସବୁ ସାଗର ସଦୃଶ ଅଛି। ତେଣୁ ପରମାତ୍ମାକୁ ଆମେ କହିଥାଉ ଜ୍ଞାନର ସାଗର, ପ୍ରେମର ସାଗର, ପବିତ୍ରତାର ସାଗର, ଶକ୍ତିର ସାଗର, ଏବଂ ଆତ୍ମା ଭିତରେ ସେ ଗୁଣ ଗୁଡା ସୀମିତ ରୂପରେ ଥାଏ। ଆମେ ତାକୁ ଗାଗର ବୋଲି କହିବା। ଆମ ଭିତରେ ଆତ୍ମା ଶାନ୍ତ ସ୍ୱରୂପ ଅଟେ, ପରମାତ୍ମା ଶାନ୍ତିର ସାଗର ଅଟନ୍ତି। ଆତ୍ମା ପ୍ରେମ ସ୍ୱରୂପ ଅଟେ, ପରମାତ୍ମା ପ୍ରେମର ସାଗର ଅଟନ୍ତି। ଆତ୍ମା ଜ୍ଞାନ ସ୍ୱରୂପ ଅଟେ, ପରମାତ୍ମା ଜ୍ଞାନର ସାଗର ଅଟନ୍ତି। ତେଣୁ ଦେଖନ୍ତୁ, ପରମାତ୍ମା ଆମ ସମସ୍ତଙ୍କଠୁ ଭିନ୍ନ ଅଟନ୍ତି, ଏବଂ ସେ ଆମ ସମସ୍ତଙ୍କର ପିତା ଅଟନ୍ତି, ଏବଂ ଜ୍ୟୋତି ବିନ୍ଦୁ ସ୍ୱରୂପ ଅଟନ୍ତି। ଏବଂ ତାଙ୍କର ନାଁ, ଯେମିତି ପ୍ରତ୍ୟେକ ମାତା ପିତା ତାଙ୍କର ସନ୍ତାନମାନଙ୍କ ପାଇଁ ସଦାସର୍ବଦା କଲ୍ୟାଣ ହିଁ ଚିନ୍ତା କରିଥାନ୍ତି, ତାଙ୍କର ମଙ୍ଗଳକାରୀ ହୋଇଥାନ୍ତି। ତେଣୁ ପିତା ପରମାତ୍ମା ମଧ୍ୟ ଆମ ସମସ୍ତଙ୍କର ଆତ୍ମାମାନଙ୍କର କଲ୍ୟାଣକାରୀ, ଶୁଭାକାଂକ୍ଷୀ, ହିତୈଷୀ ହୋଇଥିବାରୁ ତାଙ୍କ ଶୁଭ ନାଁ ବା ସ୍ୱକଥିତ ନାଁ ଶିବ ଅଟେ। ପରମାତ୍ମା ନିଜେ ହିଁ କହୁଛନ୍ତି, ହେ ମୋର ପ୍ରିୟ ସନ୍ତାନ, ମୋର ନାଁ ହେଉଛି ଶିବ। ତେଣୁ ଦେଖନ୍ତୁ, ଆଜି ଆମେ ଭକ୍ତିରେ ଶିବଙ୍କୁ ଶିବ ପରମାତ୍ମା ନାମ ବୋଲି କହିଥାଉ, କିନ୍ତୁ ଆଉ କାହାକୁ ବି ପରମାତ୍ମା ନାମ କୁହାଯାଇନଥାଏ। ରାମ ପରମାତ୍ମା ନାମ କୁହାଯାଏ କି? ନା ନା। ବିଷ୍ଣୁ ପରମାତ୍ମା ନାମ ଶୁଣିନଥିବେ। ରାମ ଦେବାୟ ନମ, କୃଷ୍ଣ ଦେବାୟ ନମ, ବିଷ୍ଣୁ ଦେବାୟ ନମ, ଗଣପତି ଦେବାୟ ନମ, ଶଙ୍କର ଦେବାୟ ନମ, ସମସ୍ତଙ୍କୁ ଦେବାୟ ନମ କୁହାଯାଏ। ଆମ ଭିତରେ ଯେତେବେଳେ ଦୈବୀ ଗୁଣ ଆସିଯାଏ, ଆମେ ସମସ୍ତଙ୍କୁ ଦେବତା ବୋଲି କୁହାଯାଏ, ଦେବାତ୍ମା ବୋଲି କୁହାଯାଏ। ଦୁନିଆରେ ଯେତେବେଳେ ସବୁ ମଣିଷ ପାପାତ୍ମା ହେଇଯାନ୍ତି, ଏବଂ ଦୁଃଖ ଅଶାନ୍ତିରେ ଜୀବନ ବିତାନ୍ତି, ସେହି ସମୟରେ ପରମାତ୍ମା ଆସିକି ସମସ୍ତଙ୍କ ଭିତରେ ପୁଣି ଥରେ ଦୈବୀ ଗୁଣ ଭରିଦିଅନ୍ତି, ଏବଂ ସମସ୍ତଙ୍କୁ ଦେବାତ୍ମା କରିଦିଅନ୍ତି। ଏବଂ ଦେବାତ୍ମା ମାନଙ୍କୁ ଆମେ ଇଂରେଜୀରେ ଗଡ୍ସ, ଗଡେସେସ୍ ବୋଲି କହିଥାଉ, ଏବଂ ସବୁବେଳେ ତାଙ୍କୁ ଛୋଟ ଲେଟରରେ, ଜି ସବୁବେଳେ ଛୋଟ ଲେଟରରେ ଲେଖାଯାଏ। କିନ୍ତୁ ପରମାତ୍ମା ଯାହାକୁ ଈଶ୍ୱର ଆମେ କହୁଛୁ ଭଗବାନ କହୁଛୁ ତାଙ୍କୁ ଯେତେବେଳେ ଲେଖାଯାଏ ଅଙ୍ଗ୍ରେଜୀରେ ସବୁବେଳେ ଗଡ୍ ଜି କ୍ୟାପିଟାଲରେ ଲେଖାଯାଇଥାଏ। ବାଇବେଲରେ ବହୁତ ସୁନ୍ଦର ରୂପରେ ଲେଖାହେଇଛି ଗଡ୍ କ୍ରିଏଟେଡ୍ ହ୍ୟୁମାନ୍ ବିଙ୍ଗ୍ ଇନ୍ ହିଜ୍ ଓନ୍ ଇମେଜ୍। ଭଗବାନ ମଣିଷକୁ ତାଙ୍କ ଅନୁରୂପ ବନେଇଲେ, ଯେମିତି ବାପାଟିଏ ତା ନିଜର ସନ୍ତାନ ସନ୍ତତିକୁ ନିଜେ ଯଦି ଅଫିସରଟି ହେଇଥିବ ତା ନିଜ ପୁଅମାନଙ୍କୁ ବି ଅଫିସର ବନେଇବା ପାଇଁ ଚାହିଁବ ନା କି ତାଙ୍କୁ କୌଣସି ପିଅନ ଚପରାସୀ ବନେଇବ ବନେଇବ ନିଜ ମାନେ। ସେମିତି ପରମାତ୍ମା ବି ଚାହାନ୍ତି ମୋର ସନ୍ତାନ ମାନେ ତମେ ବି ମୋ ଭଳିଆ ପୂଜ୍ୟ ହୁଅ, ମୁଁ ଯେମିତି ପରମ ପୂଜ୍ୟ ତମେ ବି ପୂଜ୍ୟ ହୁଅ। ତ ସେ ଆମମାନଙ୍କୁ ଦେବାତ୍ମା ବନେଇ ଦେଇଥାନ୍ତି। କିନ୍ତୁ ଯେତେବେଳେ ମଣିଷ ଦେବାତ୍ମା ମାନଙ୍କୁ ଭଗବାନ ବୋଲି ଭାବି ଦେଇଥାନ୍ତି ତାହେଲେ ପୁଣି କନଫ୍ୟୁଜନ ଗୋଳମାଳ ହେଇଯାଏ। ତ ଆଜି ଦୁନିଆରେ ଯେତେ ବି ମଣିଷ ଅଛୁ ଆମେ ଦେଖୁଛେ କେହି ବି ଦେବାତ୍ମା ପଦର ଅଧିକାରୀ ନୁହନ୍ତି। ତାହେଲେ ଦେବାତ୍ମା ମାନଙ୍କୁ ବି ଯେତେବେଳେ ଭଗବାନ କୁହାଯାଉନି ତାହେଲେ ଆଜିର ମଣିଷକୁ ଆମେ ଭଗବାନ କେମିତି କହିବା? ତେଣୁ ଭଗବାନ ସୁପ୍ରିମ ବିଙ୍ଗ ଅଟନ୍ତି, ମଣିଷକୁ ତ ହ୍ୟୁମାନ ବିଙ୍ଗ କୁହାଯାଏ। ଭଗବାନ ଆମର ପିତା ଅଟନ୍ତି, ସମସ୍ତଙ୍କର ପିତା, ବିଶ୍ୱ ପିତା। ଆଜି କୌଣସି ମଣିଷକୁ ବିଶ୍ୱ ପିତା କହିବା କି? ନା ନା, ପରମାତ୍ମା ତ ରଚୟିତା ଅଟନ୍ତି, ବିଶ୍ୱ କଲ୍ୟାଣକାରୀ ଅଟନ୍ତି। ତାଙ୍କ ଭିତରେ ସମ୍ପୂର୍ଣ୍ଣ ସୃଷ୍ଟିର ଜ୍ଞାନ ରହିଛି, ରଚତା ଏବଂ ରଚନାର ସମ୍ପୂର୍ଣ୍ଣ ଜ୍ଞାନ। ଆଜି ଯିଏ ବି ନିଜକୁ ଭଗବାନ ବୋଲି କହୁଛି ଦେଖିବା କେମିତି ସୃଷ୍ଟିର ସମ୍ପୂର୍ଣ୍ଣ ଜ୍ଞାନ କହିବ? ଯେଉଁ କଥା ମୁନି ଋଷି ମାନେ ବି କହିଛନ୍ତି କି ଆମକୁ ଏସବୁ ଜଣା ନାହିଁ, ନେତି ନେତି ଏ ସୃଷ୍ଟିର ଆଦି ମଧ୍ୟ ଅନ୍ତର କଥା, ଏ ଦୁନିଆ କେମିତି ଆରମ୍ଭ ହେଲା, କଣ ହେଲା, କଣ ହବ ଏବଂ ଭଗବାନ କି ଏଇସବୁ ଜିନିଷ ଆମେ ଜାଣିନାହୁଁ। ଯଦି ମୁନି ଋଷି ମାନେ ବି ଏମିତି କହିଯାଇଛନ୍ତି ତାହେଲେ ଆଜିର ମଣିଷ କିଏ ଯେ କହିବ ଆମ ସବୁ ଜିନିଷ ଜାଣିଛି? ତ ପରମାତ୍ମା ଏ ସଂସାର ଯେତେବେଳେ ନର୍କ ହେଇଯାଏ ସେତେବେଳେ ଆସିକି ଏହାକୁ ସ୍ୱର୍ଗ ବନାନ୍ତି, ମଣିଷକୁ ଦେବତ୍ୱ ପ୍ରାପ୍ତି କରନ୍ତି ଏବଂ କଳିଯୁଗକୁ ପରିବର୍ତ୍ତନ କରିକି ସତ୍ୟଯୁଗ ବନେଇ ଦିଅନ୍ତି। ସବୁ ଜ୍ଞାନର ସେ ସାଗର ଅଟନ୍ତି, ତ୍ରିକାଳଦର୍ଶୀ ଅଟନ୍ତି। ଆଜି ଦୁନିଆରେ କୌଣସି ମଣିଷକୁ ଆମେ ଜ୍ଞାନର ସାଗର କହିବାନି, ଆଉ ତ୍ରିକାଳଦର୍ଶୀ ବି କହିବାନି, ବା ନର୍କକୁ ସ୍ୱର୍ଗ ବନେଇବା ବାଲା କହିପାରିବାନି, କି ମଣିଷକୁ ଦେବତା ବି ସେ ବନେଇ ପାରିବନି। ତେଣୁ ତାହେଲେ ଭଗବାନ କେମିତି କହିବା? ତେଣୁ କୌଣସି ଦେହଧାରୀ ମଣିଷ କେବେ ଭଗବାନ ହେଇପାରିବ ନାହିଁ। ଭଗବାନ ବାସ୍ତବରେ ଅଶରୀରୀ, ନିରାକାର, ଅକାୟ ଅଟନ୍ତି ଏବଂ ଜ୍ୟୋତି ସ୍ୱରୂପ ଅଟନ୍ତି। କିନ୍ତୁ ନିରାକାର ଶବ୍ଦର ଅର୍ଥ ଲୋକମାନେ ଭିନ୍ନ ରୂପରେ ନେଇଛନ୍ତି। ନିରାକାର ଶବ୍ଦର ଅର୍ଥ ଲୋକ ଭାବନ୍ତି ଯାହାର କୌଣସି ଆକାର ନାହିଁ, କିନ୍ତୁ ବାସ୍ତବରେ ସେମିତି ନୁହେଁ। ଦେଖନ୍ତୁ, ଯଦି ଭଗବାନଙ୍କର କୌଣସି ଆକାର ନଥାନ୍ତା ତାହେଲେ ଆମେ ସବୁ ଭଗବାନଙ୍କୁ ଦେଖିବା ପାଇଁ କାହିଁକି, ଆମେ ଯାହାକୁ ବାପା ବୋଲି କହୁଛେ ତାହାକୁ ଆମେ ଦେଖିପାରିବାନି? ଆମେ କହୁଛେ କି ନାଖେ ତେରେ ଦର୍ଶନ କେ ପ୍ୟାସି ହେ ପ୍ରଭୁ। ଶ୍ରୀମଦ୍ ଭଗବତ ଗୀତାରେ ଅର୍ଜୁନ ଭଗବାନଙ୍କୁ କହିଛି ହେ ପ୍ରଭୁ ମୋତେ ଆପଣଙ୍କର ଦର୍ଶନ କରାନ୍ତୁ। ତ ଭଗବାନ କଣ କହିଛନ୍ତି ଅର୍ଜୁନକୁ? ଭଗବାନ କହିଛନ୍ତି ହେ ଅର୍ଜୁନ, ତୁ ମୋତେ ଇଏ ଚର୍ମ ଚକ୍ଷୁରେ ଦେଖିପାରିବୁ ନାହିଁ, ତତେ ମୁଁ ଦିବ୍ୟ ଦୃଷ୍ଟି ଦେଉଛି, ଦିବ୍ୟ ଦୃଷ୍ଟି ଦଦାମି ତେ ଗୀତାରେ ଲେଖାହେଇଛି। ତେଣୁ ହେ ଅର୍ଜୁନ, ତତେ ଦିବ୍ୟ ଦୃଷ୍ଟି ଦେଉଛି ଯାହାଦ୍ୱାରା ତୁ ମୋତେ ଦେଖିପାରିବୁ। ଯଦି ଭଗବାନଙ୍କର କୌଣସି ଆକାର ନଥାନ୍ତା ତାହେଲେ ଭଗବାନଙ୍କୁ ଦେଖିବାର ପ୍ରଶ୍ନ ଉଠୁନି। ନିରାକାର ଶବ୍ଦ ଯୋଉ ଭଗବାନଙ୍କର କୌଣସି ଆକାର ନାହିଁ ବୋଲି ଲୋକ କହୁଛନ୍ତି, ବାସ୍ତବରେ ତାର ଅର୍ଥ ଭିନ୍ନ ଅଟେ। ନିରାକାର ଶବ୍ଦ ଦେଖନ୍ତୁ, କେବଳ ଭଗବାନଙ୍କୁ ନିରାକାର କୁହାଯାଇନଥାଏ, ନିରାକାର, ନିର୍ଗୁଣ, ନିରଞ୍ଜନ, ନିରାକାର ବୋଲି କୁହାଯାଏ। ଯଦି ଭଗବାନଙ୍କୁ ନିରାକାର କହିବା, ନିରାକାରର ଅର୍ଥ ଯଦି ନାହିଁ ଆକାର ଯାହାର ନିରାକାର କହିବା, ତାହେଲେ ନିର୍ଗୁଣ ଶବ୍ଦର ଅର୍ଥ କଣ? ନିର୍ଗୁଣ ଯାହାର, ଭଗବାନ ତ ସର୍ବଗୁଣର ସାଗର, ତେଣୁ ତାଙ୍କୁ ନିର୍ଗୁଣ କଣ ପାଇଁ କୁହାଯାଇଛି? ପ୍ରକୃତରେ ନିର୍ଗୁଣ କହିବାର ତାତ୍ପର୍ଯ୍ୟ ହେଲା ନିର୍ଗୁଣ, ନିରଞ୍ଜନ, ଏସବୁ ଗୁଡା ତୁଳନାତ୍ମକ ଶବ୍ଦ। ଯେତେବେଳେ ଭଗବାନ ଆଉ ମଣିଷକୁ ତୁଳନା କରାଯାଇଛି ଏହି ଶବ୍ଦ ଗୁଡାର ବ୍ୟବହାର କରାଯାଇଛି। ଆମ ଭିତରେ ସତ୍ୱ, ରଜ, ତମ ତିନି ପ୍ରକାର ଗୁଣ ରହିଛି, କିନ୍ତୁ ପରମାତ୍ମା ସଦାସର୍ବଦା ସଚ୍ଚିତ୍ ଆନନ୍ଦ ସ୍ୱରୂପ ଅଟନ୍ତି। ତାଙ୍କର ଗୁଣର କିଛି ପରିବର୍ତ୍ତନ ଏମିତି ହୋଇନଥାଏ। ସଦା ଏକ ରସ। ତେଣୁ ଆମ ଭଳିଆ ପରିବର୍ତ୍ତନଶୀଳ ଗୁଣ ନଥିବାରୁ ତାଙ୍କୁ ନିର୍ଗୁଣ ବୋଲି କୁହାଯାଇଛି। ସେମିତି ଆମ ଭଳିଆ ଶାରୀରିକ ଆକାର ନଥିବାରୁ ତାଙ୍କୁ ନିରାକାର କୁହାଯାଇଛି, ଏବଂ ନିରାକାରକୁ ଅଙ୍ଗ୍ରେଜୀରେ ଇନକର୍ପୋରିଆଲ କୁହାଯାଏ, ଯାହାର କୌଣସି ଶାରୀରିକ ରୂପ ନୁହେଁ। ତ ପରମାତ୍ମା ଜ୍ୟୋତି ବିନ୍ଦୁ ଅଟନ୍ତି ଏବଂ ସେ ଶିବ ହୋଇଥିବାରୁ ଆମେ ତାଙ୍କୁ ଜ୍ୟୋତିର୍ଲିଙ୍ଗ ରୂପରେ ଭାରତରେ ଗାଁ ଗାଁ ସହର ସହରରେ ଶ୍ରୀ ବାବାଙ୍କର ମନ୍ଦିର ରହିଛି, ଯେଉଁଠି ଜ୍ୟୋତି ରୂପରେ ଜ୍ୟୋତିର୍ଲିଙ୍ଗମ ଆମେ ରଖିକି ପୂଜା କରୁଛେ। ଏବଂ ଯେତେ ବି ଦେବୀ ଦେବତାମାନଙ୍କୁ ପୂଜା କରୁଛେ ଦେଖୁଛନ୍ତି, କେବଳ ଶିବଙ୍କୁ ହିଁ ବାବା ବୋଲି କୁହାଯାଏ। ବାବା ଶବ୍ଦର ଅର୍ଥ ହେଉଛି ପିତା। ଆମେ ରାମ ବାବା, କୃଷ୍ଣ ବାବା, ବିଷ୍ଣୁ ବାବା ବୋଲି କାହାକୁ କହିନଥାଉ, କିନ୍ତୁ ଶିବ ବାବା, ବାବା ଭୂତନାଥ, ବାବା ତାରକନାଥ, ବାବା କାଶୀ ବିଶ୍ୱନାଥ କୁହାଯାଏ, ଏବଂ ଶିବ ପରମାତ୍ମା ନାମ କୁହାଯାଏ, କାହାକୁ ଆଉ ପରମାତ୍ମା ନାମ କୁହାଯାଇ ନଥାଏ। ଏବଂ ଶିବ ସହସ୍ର ନାଁ ପଢ଼ନ୍ତୁ, ଦେଖିବେ ଶିବଙ୍କର ହଜାର ନାଁ ଅଛି। ସେ ନାଁ ଭିତରେ ଦେଖିବେ କି ଶିବଙ୍କୁ ପରମାତ୍ମା, ଈଶ୍ୱର, ଭଗବାନ, ଏସବୁ ଗୁଡା ନାଁ ବି ଶିବଙ୍କର ଅଟେ। ତେଣୁ ଯଦି ଜଣଙ୍କ ନାଁ ଭଗବାନ, ଈଶ୍ୱର, ପ୍ରଭୁ, ତାହେଲେ ଆମ ମନ ଭିତରେ ପ୍ରଶ୍ନ ହିଁ ଉଠିବା ଉଚିତ ନୁହେଁ କି ଆଉ କିଏ ଭଗବାନ ହେଇପାରେ। ଆଜି ସମୟ ତ ହେଇଗଲାଣି, ତେଣୁ ଆଜି ଏଠି ରହିବା। ମୁଁ ଆସନ୍ତାକାଲି ପୁଣି ଆପଣମାନଙ୍କୁ ପରମାତ୍ମା ନିଜେ ଆସିକି ନିଜର ଯୋଉ ପରିଚୟ କହୁଛନ୍ତି ସେ ଆଧାରରେ ଆପଣମାନଙ୍କୁ ପରମାତ୍ମାଙ୍କ ପରିଚୟ କାଲି ଶୁଣେଇବି। ଆଚ୍ଛା।